ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ଆଜିଠାନୁ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତଥି ଗଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଦିନ ନିବେଶକ ସମ୍ମିଳନୀଥି ଦେବେ ଯୋଗ। ସମ୍ବଲପୁରର ବିକାଶ ଲାଗି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ପୂର୍ତ୍ତମନ୍ତ୍ରୀ। ଆଠଟା ପ୍ରକଳ୍ପ ଉପରେ ଦିଆଗଲା ଜୋର। ରାଇଜେ ଶ୍ରଦ୍ଧା ଆର୍ ନିଷ୍ଠାର ସହିତେ ପାଲିତ ହେଉଛେ ରାମନବମୀ। ସମ୍ବଲପୁର ନ ଚାଲିଛେ ରାମନବମୀ ଆର୍ ହନୁମାନ ଜୟନ୍ତୀର ମିଳିତ ଶୋଭାଯାତ୍ରା। ଆର୍ ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଦେବାଳୟ ଆର୍ ଐତିହ୍ୟସ୍ଥଳୀମାନଙ୍କେ ହେଲା ସଫେଇ ଅଭିଯାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବେଲବୁଡ଼େ ଚାରିଦିନିଆ ଦିଲ୍ଲୀ ଗସ୍ତତି ବାହାରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀଥି ଯୋଗ ଦେବାର ସହିତେ ଭିନ୍ ଭିନ୍ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବେ। ସମ୍ମିଳନୀଥି ପୁଞ୍ଜିପତିମାନଙ୍କର ସହିତେ ରାଜ୍ୟ ପୁଞ୍ଜିନିବେଶ ବାବଦେ ଆଲୋଚନା କରିବେ। ଏ ଅବସରରେ କେତେଟା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇପାରେ। ସେନ୍ତା ପାରାଦୀପନୁ ନାପ୍ତା କ୍ରାକର ପ୍ରକଳ୍ପ ଲାଗି ଆଇଓସିଏଲ୍ ସାଙ୍ଗେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ବୋଲିକରି ଆଶ କରାଯାଉଛି। ରାଜ୍ୟର ସ୍ୱାର୍ଥକେ ନେଇକରି କେନ୍ଦ୍ରମନ୍ତ୍ରୀମାନଙ୍କ ସଙ୍ଗେ ଆଲୋଚନା କରବାର ଉତ୍ତରୁ 9 ତାରିଖ ବୁଧବାର ଦିନ ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାତି ଆର୍ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ସମ୍ବଲପୁର ଜିଲ୍ଲାର ପୂର୍ତ୍ତ ବିଭାଗ ଅଧୀନ ଚାଲିଥିବାର ବହୁ ଉନ୍ନୟନ କାମର ସମୀକ୍ଷା କରାଯାଇଛି। ଇତାର ସହିତେ ଜିଲ୍ଲାରେ ଅଧା ହୋଇକରି ପଡ଼ି ରହିଥିବା ସବୁ ପ୍ରକଳ୍ପର ସମୀକ୍ଷା ହୋଇଛି। ଖାସ୍ କରି ବୁର୍ଲା ସହରନୁ ହୀରାକୁଦକେ ଗୋଟିଏ ବ୍ରିଜ୍, ବୁର୍ଲାନୁ ଗୋଟିଏ ରିଙ୍ଗ ରୋଡ୍, ରାଞ୍ଚି ରାସ୍ତା, ଶୀତଳଷଷ୍ଠୀ ଆଘନୁ ସହରର ସବୁ ପୂର୍ତ୍ତ ରାସ୍ତାର ଉନ୍ନତିକରଣ ବାଗିର 8ଟା ପ୍ରକଳ୍ପ ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ଏ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍,
ବୁର୍ଲାର ଯେଉଁ ରିଙ୍ଗ ରୋଡ୍ର ଯୋଜନା ହେଇଛି ଏବଂ ବିଶେଷ କରିକି ସମ୍ବଲପୁରର ଗୋଟେ ଗ୍ରେଟର ରିଙ୍ଗ ରୋଡ୍ କରିବା ପାଇଁ ଯେଉଁ ଯୋଜନା, ସେଥିରେ ପାର୍ଟଲି ସେଟା ନ୍ୟାସନାଲ ହାଇୱେ, ପାର୍ଟଲି ପିଡବ୍ଲ୍ୟୁଡି ଡିପାର୍ଟମେଣ୍ଟର ମିଶିକି ସେ ଗ୍ରେଟର ରିଙ୍ଗ ରୋଡ୍ଟା କରିବା ଫଳରେ ସହରର ପରିବ୍ୟାପ୍ତି ପାଇଁ, ସହରର କମର୍ସିଆଲ ଡେଭଲପମେଣ୍ଟ ପାଇଁ, ସହରର ଆଗାମୀ 50 ବର୍ଷ ପାଇଁ ଗୋଟେ ସହର ଏକ୍ସପାନ୍ସନ୍ର ଯେଉଁ ଭୂମିକା, ସେଇଟାକୁ ଆଖି ଆଗରେ ରଖିକି ସେ ଯୋଜନା ଗୁଡ଼ିକ ହେଇଛି। 8ଟି ମେଜର ଯୋଜନାର ଚୂଡ଼ାନ୍ତ ଆଜି ହେଇଛି। ସମଲେଇ ପାର୍ଟ 2ରେ ବର୍ତ୍ତମାନ ଟାର୍ଗେଟ୍ ଦିଆଯାଇଛି 2026 ଫେବୃଆରୀ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ସେମାନେ ହ୍ୟାଣ୍ଡଓଭର କରିବେ।
ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ରାମେଶ୍ୱରମ୍ଠାରେ ଦେଶର ପହିଲା ସମୁଦ୍ର ଭିତରେ ଭର୍ଟିକାଲ ଝୁଲା ରେଲୱେ ବ୍ରିଜ୍ ଉଦ୍ଘାଟନ କରିଛନ୍ତି। ଏହି ରେଲ ବ୍ରିଜ୍ ରାମେଶ୍ୱରମ୍ ଦ୍ୱୀପଠାରୁ ମୁଖ୍ୟ ଭୂଖଣ୍ଡକେ ଯୋଡ଼ୁଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକେ ସମ୍ବୋଧନ କରିକରି ଏ ଅଦ୍ଭୁତ ପୋଲ୍ ତିଆରି କରିଥିବାର ଇଞ୍ଜିନିୟରମାନଙ୍କର ପ୍ରଶଂସା କରବାର ସହିତେ ତାମିଲନାଡୁର ବିକାଶ ଦେଶର ବିକାଶକେ ଗତି ଦେବ ବୋଲିକରି କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଏବେ କାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକକୁ ଜଣାଇ ଦିଆଯିବ ବୋଲିକରି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଗସ୍ତତି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ସକାଳର 9 ବଜେ ସମଲେଶ୍ୱରୀ ମନ୍ଦିରଠାରୁ ପୁଲିସର 15ଟା ସ୍ପେଶାଲ ପେଟ୍ରୋଲିଂ ଗାଡ଼ିକେ ଉଦ୍ଘାଟନ କରିଛନ୍। ସେ ଭିତରୁ 12ଟା PCR ଗାଡ଼ି ଥିଲାବେଳେ 3ଟା ଗାଡ଼ି ଗ୍ରାମାଞ୍ଚଳ ଥାନାମାନଙ୍କେ ନିୟୋଜିତ ହେବା। ଆଧୁନିକ ଜ୍ଞାନକୌଶଳଥି ତିଆରି ଏ ଗାଡ଼ି ଅପରାଧ ନିୟନ୍ତ୍ରଣ ଦିଗେ ପୁଲିସକେ ବଡ଼ଟେ ସହଯୋଗ କରବା ବୋଲିକରି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଖରାଦିନକେ ନଜରଥି ରଖିକରି ରାଜ୍ୟ ଯୁଦ୍ଧକାଳୀନ ଭାବେ ନଲକୁଆଁ ଖୋଲାଯାଉଛେ ବୋଲିକରି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସମ୍ବଲପୁରଠାରେ ସମୀକ୍ଷା ବୈଠକଟି ଯୋଗ ଦେବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ରାଜ୍ୟ ଦରକାର ଅନୁସାରେ ନଲକୁଆଁ ଖୋଲାଯିବା। ମେଗା ପିଇବାର ପାନ୍ ପ୍ରକଳ୍ପମାନ କାମ କରୁଛେ, ଯେନ୍ଠାରେ ଏ ପ୍ରକଳ୍ପମାନ ଫେଲ୍ ମାରୁଛେ କି କିଛି ଅସୁବିଧା ହେଉଛେ, ତୁର୍ତ୍ତି ସେନ୍କେ ପାନ୍ ଯୋଗାବାରକେ ନିର୍ଦ୍ଦେଶ ଦିଆଯାଉଛେ ବୋଲିକରି ମନ୍ତ୍ରୀ କହିଛନ୍। ପବିତ୍ର ଶ୍ରୀରାମନବମୀ ଆଜି ଭକ୍ତି ଆର୍ ନିଷ୍ଠାର ସହିତେ ସାରା ରାଜ୍ୟ ପାଳନ କରାଯାଉଛି। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର 7 ନମ୍ବର ଅବତାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଚୈତ ନବରାତ୍ର ଶେଷ ଦିନେ ନବମୀ ତିଥିତି ପୃଥିନୁ ଜନ୍ମ ନେଇଥିଲେ। ପ୍ରଭୁ ଶ୍ରୀରାମଙ୍କର ଜନ୍ମଦିନକେ ହଜାର ହଜାର ବଛର ହେଲା ରାମନବମୀ ଭାବେ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିର ସହିତେ ଦେଶ ଆର୍ ରାଜ୍ୟର ରାମ ମନ୍ଦିରମାନଙ୍କେ ପ୍ରଭୁ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା କରାଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମ ଅବତାର ଲୀଲାର ଅଂଶ ବିଶେଷ ସାହି ଜାତ ଆଜିଠାନୁ ମୂଲ ହେଉଛେ। ସେନ୍ତା ଶ୍ରୀଜୀଉମାନଙ୍କ ରଥଯାତ୍ରା ଲାଗି ରଥ କାଠ ଚିରବାରଟା ଭିଲ ଆଜିଠାନୁ ମୂଲ ହେଉଛେ। ଶ୍ରୀରାମନବମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ଜୀବନ ଆଦର୍ଶ ସମକର ଲାଗି ପ୍ରେରଣାର ଉତ୍ସ ହେଉ ବୋଲିକରି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ରାମନବମୀ ଅବସରରେ ଶଙ୍କର ଜୀବନ୍ତୀ ନୂଆ ଚେତନା ନୂଆ ଉତ୍ସାହ ସଶକ୍ତ ସମୃଦ୍ଧ ଆର୍ ସକ୍ଷମ ଭାରତର ସଂକଳ୍ପକେ ନୂଆ ଶକ୍ତି ଦେଉ ବୋଲିକରି କହିଛନ୍। ସେନ୍ତା ରାମନବମୀ ଖାଲି ଗୋଟେ ଧାର୍ମିକ ଉତ୍ସବ ନୁହେଁ, ସେ ଏଇଟା ଗୋଟେ ସାଂସ୍କୃତିକ ଚେତନା ଆର୍ ଜାତୀୟ ଆତ୍ମଗୌରବର ପୁନର୍ଜାଗରଣ ବୋଲିକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ସହର ସହିତ ସାରା ଜିଲ୍ଲାନ ଧୁମ୍ଧାମ୍ତି ରାମନବମୀ ପାଳିତ ହୋଇଯାଇଛି। ସହରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଆର୍ ଶ୍ରୀରାମ ଜନ୍ମୋତ୍ସବ ସମିତି ତରଫରୁ ଆଜି ଉପରବେଳା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏ ବଛର ପହିଲା କରି ହନୁମାନ ଜୟନ୍ତୀ ବାଇକ୍ ରାଲି ଆର୍ ରାମନବମୀ ଶୋଭାଯାତ୍ରା ଗୋଟିଏ ଦିନ କରାଯାଉଛି। ଶୋଭାଯାତ୍ରାଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ବହୁତ ସିଆନ ସୁଜନ ଯୋଗ ଦେଇଛନ୍। ରାମନବମୀ ଶୋଭାଯାତ୍ରାକେ ନେଇକରି ସାରା ସହର ପୁଲିସ ଛାଉଣୀ ପାଲଟିଥିବାର ବେଲ୍କେ ସମ୍ବେଦନଶୀଲ ଜାଗାମାନଙ୍କେ ଡ୍ରୋନ୍ ଆର୍ ସିସିଟିଭି କ୍ୟାମେରା ଜରିଏ ନଜର ରଖାଯାଇଛି। ସହରର 10 ଜାଗାନ ୱାଚ୍ ଟାୱାର ବ୍ୟବସ୍ଥା କରାଯାଇଛି। ଶ୍ରୀରାମନବମୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗାଁନୁ ରାମ ମନ୍ଦିର ମାନଙ୍କେ ଭକ୍ତମାନେ ପାରମ୍ପରିକ ପୂଜା ଆଳତି କରିଛନ୍। ଭିନ୍ ଭିନ୍ ଜାଗାନୁ ରାମାୟଣ ପାଠ ସଙ୍ଗେ ନାମଯଜ୍ଞମାନ ହେଉଛି। ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ତର୍ଭା, ବିନକା, ଡୁଙ୍ଗରିପାଲିର ଗାଁମାନଙ୍କେ ରାମଲୀଲାମାନେ ଭିଲ୍ ପ୍ରଦର୍ଶିତ ହେଉଛି। ଏନ୍ତା ବୌଦ୍ଧ ଜିଲ୍ଲାର ରାମ ମନ୍ଦିର ମାନଙ୍କେ ଆଜି ରାମନବମୀ ପାଳିତ ହୋଇଯାଇଛି। ବୌଦ୍ଧର ଶ୍ରୀରାମ ମନ୍ଦିର ଆର୍ ଦେବଗଡ଼ର 200 ବଛର ପୁରୁଣା ଶ୍ରୀ ରଘୁନାଥ ଜୀଉ ପୀଠଠାନେ ନଗର କୀର୍ତ୍ତନ ଆର୍ ଖାସ୍ ପୂଜା କରାଯାଉଛେ। ନାରାୟଣ ନଗର ଯମଜ ମନ୍ଦିରଠାନୁ ଶ୍ରୀରାମଙ୍କର ଚଳତି ପ୍ରତିମା ନଗର କୀର୍ତ୍ତନ ସାଙ୍ଗେ ପରିକ୍ରମା କରାଯାଇଛି। ଭାରତୀୟ ଜନତା ପାର୍ଟିର 45 ପ୍ରତିଷ୍ଠା ଦିବସ ଆଇବା କାଲ 2 ଧରିକରି ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଦଳର ସବୁ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଆଜିର ଦିନ ଦଳ ସାଙ୍ଗେ ଥିବାର ସବୁ କର୍ମକର୍ତ୍ତାଙ୍କର ଦେଶର ପ୍ରଗତି ଆର୍ ବିକଶିତ ଭାରତର ସ୍ୱପ୍ନ ସାକାର କରବାର ପ୍ରତିବଦ୍ଧତାକେ ଦର୍ଶାଉଛେ ବୋଲିକରି କହିଛନ୍। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦଳୀୟ କର୍ମୀଙ୍କର ମନୋବଳ, କଠୋର ପରିଶ୍ରମ, ସଂଘର୍ଷ ଆର୍ ତ୍ୟାଗ ଲାଗି ଧନ୍ୟବାଦ ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭିଲି ଅବସରରେ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଆ ପକ୍ଷ 2025 ପାଳନର 6 ଦିନେ ଆଜି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଛି। ସାରା ରାଜ୍ୟ ଭିନ୍ ଭିନ୍ ମନ୍ଦିର ଆର୍ ଐତିହ୍ୟସ୍ଥଳୀମାନଙ୍କେ ସଫା ସୁତୁରା କରାଯାଇକରି ତାର ସ୍ୱଚ୍ଛତାକେ ନେଇକରି ଲୋକଙ୍କୁ ସଚେତନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପୌର ପରିଷଦ ଆର୍ ସ୍ୱଚ୍ଛ ଭାରତ ସଂଗଠନ ତରଫରୁ ସୁବର୍ଣ୍ଣ ମେରୁ ଆର୍ ରାମେଶ୍ୱର ମନ୍ଦିର ସହିତ ମହାନଦୀର ସ୍ୱର୍ଣ୍ଣପ୍ରୟାଗ ଘାଟ ସଫା କରାଯାଇଛି। ଏନ୍ତା ବୌଦ୍ଧ ଜିଲ୍ଲାର ଦେବାଳୟ ଆର୍ ଐତିହ୍ୟସ୍ଥଳୀମାନଙ୍କେ ଓଡ଼ିଆ ପକ୍ଷ ପାଳନ ଅବସରରେ ସଫେଇ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଐତିହାସିକ ହରିହର ପୀଠ, ଗନ୍ଧରାଡ଼ି, ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ଼, ବାବା ମାତଙ୍ଗେଶ୍ୱର, ଐତିହାସିକ ପୀଠ ରାମେଶ୍ୱର, ଜଗନ୍ନାଥ ମନ୍ଦିର, ବୁଦ୍ଧ ମନ୍ଦିର, ପରଗଲପୁର ଆର୍ ଶ୍ୟାମସୁନ୍ଦରପୁରଠାରେ ଥିବାର ବୌଦ୍ଧ କୀର୍ତ୍ତିସ୍ଥଳୀ ଭୈରବୀ ପୀଠନ ସଫେଇ କରାଯାଇଥିଲା। ଓଡ଼ିଆ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ଭିନ୍ ଭିନ୍ ଦେବାଳୟ ଆର୍ ଐତିହ୍ୟସ୍ଥଳୀମାନଙ୍କେ ସଫେଇ କରାଯାଇଛି। ଭବାନୀପାଟଣାଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ନେତୃତ୍ୱଥି ମଦନମୋହନ ମନ୍ଦିର ସଫେଇ କରାଯାଇଥିଲା। ସେନ୍ତା ଦେବଗଡ଼ ଜିଲ୍ଲାନୁ ଭିଲ୍ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନପାଠାନେ ପ୍ରଧାନ ପାଟେଶ୍ୱରୀ ମନ୍ଦିର ଆର୍ ଚମ୍ପକେଶ୍ୱର ଶିବ ମନ୍ଦିରନୁ ସଫେଇ କରାଯାଇଛେ। ସେଆଡ଼େ ଓଡ଼ିଆ ପକ୍ଷ ପାଳନର 7 ଦିନେ ଆଇବା କାଲ ବର୍ଣ୍ଣବୋଧ ଉତ୍ସବ ପାଳନ କରାଯିବା। ଛତିଶଗଡ଼ ରାଜ୍ୟପାଳ ରାମେନ୍ ଡେକା ଆଜି ସମ୍ବଲପୁର ଗସ୍ତ କରିକରି ସହରର କଚେରୀ ଛକଠାରେ ଥିବାର ଆସାମର ବିଶିଷ୍ଟ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କର ସାଧନା ଗୃହ ବୁଲି ଦେଖିଛନ୍। କବିଙ୍କର ସାଧନା ଗୃହକେ ଓଡ଼ିଶା ସରକାର ଯେନ୍ ଭାବେ ସଂରକ୍ଷିତ କରିକି ରଖିଛନ୍, ସେଟା ଦେଖିକରି ଛତିଶଗଡ଼ ରାଜ୍ୟପାଳ ଖୁସି ଜାହିର କରବାର ସହିତ ସରକାରଙ୍କୁ ଧନ୍ୟବାଦ ବୋଲି ଜଣାଇଛନ୍। ପାଣିପାଗ, ରାଜ୍ୟର 8 ଜିଲ୍ଲାନୁ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ଧୁକା ଗଡ୍ଡି ଆର୍ ସାମାନ୍ୟ ବର୍ଷା ହୋଇପାରେ। ସେନ୍ତା ଆଇବା କାଲ୍ନୁ ରାଜ୍ୟର ବଡ଼ଭାଗି ଜାଗାନୁ ତାତି 2-3 ତକ ବଢ଼୍ବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଜି ରାଜ୍ୟର ସବୁନୁ ଜହ ତାତି ବୌଦ୍ଧନ 42°C ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ, ଆଜିଠାନୁ 4 ନୂଆଦିଲ୍ଲୀ ଗସ୍ତତି ଗଲେ ମୁଖ୍ୟମନ୍ତ୍ରୀ, ମଙ୍ଗଳବାର ଦିନ ନିବେଶକ ସମ୍ମିଳନୀ ଦେବେ ଯୋଗ। ସମ୍ବଲପୁରର ବିକାଶ ଲାଗି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ପୂର୍ତ୍ତମନ୍ତ୍ରୀ, 8 ପ୍ରକଳ୍ପ ଉପରେ ଦିଆଗଲା ଜୋର। ରାଜ୍ୟ ଶ୍ରଦ୍ଧା ଆର୍ ନିଷ୍ଠାର ସହିତ ପାଳିତ ହେଉଛି ରାମନବମୀ। ସମ୍ବଲପୁରନୁ ଚାଲିଛି ରାମନବମୀ ଆଉ ହନୁମାନ ଜୟନ୍ତୀର ମିଳିତ ଶୋଭାଯାତ୍ରା। ଆର୍ ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଦେବାଳୟ ଆର୍ ଐତିହ୍ୟସ୍ଥଳୀମାନଙ୍କେ ହେଲା ସଫେଇ ଅଭିଯାନ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।
ଆଜ୍ଞା।